ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ରାଜ୍ୟ ସରକାର ଅଦିନିଆ ବର୍ଷାକେ ରାଜ୍ୟ ଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍। ଇ ବାବଦ ପ୍ରସ୍ତାବକେ ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍। ପ୍ରସ୍ତାବ ଅନୁସାରେ ରାଜ୍ୟର ଚାଷୀମାନେ ଅଦିନିଆ ବର୍ଷାଥି ଫସଲ ନୁକସାନ ହେଲେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିନୁ ସାହାଯ୍ୟ ପାଇପାରିବେ। ପାଣ୍ଠିର ବାର୍ଷିକ ଆବଣ୍ଟନର 10% ଅର୍ଥ ଇଥିଲାଗି ବିନିଯୋଗ କରାଯାଇପାର୍ବା। ସୂଚନା ଅନୁସାରେ ଆଗନୁ 8 ବିପର୍ଯ୍ୟୟକେ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଲାକାଲି ଭୁବନେଶ୍ୱରଠାରେ ବଲାଙ୍ଗୀର ଜିଲ୍ଲାର ଉପରଲାନ୍ ତାର ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍। ଇ ଦୁଇ ପ୍ରକଳ୍ପ ଠିକ୍ ଭାବେ କାର୍ଯ୍ୟକାରୀ ହେଲେ ଦୁଇ ଜିଲ୍ଲାର ପାଖାପାଖି 30,000 ହେକ୍ଟର ଚାଷ ଜମିକେ ପାଏନ୍ ମଡ଼ାଯାଇପାର୍ବା। ହେଥିଲାଗି ଇ ଦୁଇ ପ୍ରକଳ୍ପର ସବୁ କାମ ତୁର୍ତ୍ତି ସାରବାର୍କେ ମନ୍ତ୍ରୀ ଶ୍ରୀ ସିଂହଦେଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଶିବିର ଆଇବା ସୋମବାର 19 ତାରିଖ ନୂଆ ଜାଗା ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗର କ୍ୟାପିଟାଲ ନର୍ସରୀ ପାଖେ ଥିବାର ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ହେବା। ଇଥିଲାଗି ଆଜି ଦିନର 11 ବଜେନୁ ପଞ୍ଜୀକରଣ ମୂଲ ହେଉଛି। ଆଗ୍ରହୀ ଲୋକେ ଜନଶୁଣାଣି ପୋର୍ଟାଲ jonashunani.odisha.gov.in ଆଉ ଜନଶୁଣାଣି ମୋବାଇଲ ଆପ୍ଲିକେସନ ଜରିଏ ପଞ୍ଜୀକରଣ କରିପାରିବେ। ଅପରେସନ ସିନ୍ଦୁରର ସଫଳତା ଆଉ ଭାରତୀୟ ଯବାନମାନଙ୍କର ପରାକ୍ରମକେ ସମ୍ମାନ ଜନାଇକରି ଆଜି ସମ୍ବଲପୁରଠାରେ ପରାକ୍ରମ ଶୋଭାଯାତ୍ରା ଆୟୋଜନ କରାଯିବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶୋଭାଯାତ୍ରାର ଶୁଭାରମ୍ଭ କରିବେ। ଶୋଭାଯାତ୍ରା ସକାଳର 8:30 ବଜେ ସହରର ଜେଲ୍ ଛକନୁ କଚେରୀ ଛକ ତକ ଯିବା। ସିଆଡ଼େ ଗଲାକାଲି ଶ୍ରୀ ପ୍ରଧାନ ନିଜର ନିର୍ବାଚନ ମଣ୍ଡଳୀ ଅନୁଗୁଳ ଜିଲ୍ଲା ଆଠମଲ୍ଲିକଠାରେ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଆର୍ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କରିଛନ୍। ଏହି ଅବସରରେ ଉଦ୍ବୋଧନ ଦେଇକରି ଶ୍ରୀ ପ୍ରଧାନ ନୂଆପିଢ଼ିର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବାର୍ଥି ସରକାର ଅତକା ଧ୍ୟାନ ଦେଉଛନ୍ ବୋଲି କହିଛନ୍। ଭୁବନେଶ୍ୱରଠାରେ ଗଲାକାଲି ହସ୍ତତନ୍ତ ବୟନ ଆଉ ହସ୍ତଶିଳ୍ପ ବିଭାଗର କ୍ଷେତ୍ର ଅଧିକାରୀମାନଙ୍କର ଦୁଇଦିନିଆ କର୍ମଶାଳା ଆଉ ସମୀକ୍ଷା ବୈଠକ ଉଦ୍ଯାପିତ ହୋଇଛି। ବୈଠକଟି ଖୁଚୁରା ଆର୍ ଡିଜିଟାଲ ବଜାର ଉପରେ ଧ୍ୟାନ ଦେବାରକେ ନିଷ୍ପତ୍ତି ହୋଇଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଆଉ ONDC ସହଯୋଗଥି ବିପଣନ ନକ୍ସା ତିଆର କରବାରକେ ଯୋଜନା କରିଛେ। ସେନ୍ତା ପୃଥିବୀର ଭିନ୍ ଭିନ୍ ଜାଗାକେ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ହସ୍ତଶିଳ୍ପ ଆଉ ହସ୍ତତନ୍ତ ଦରବ ପହଞ୍ଚାବାର ଲାଗି ବୈଠକଟି ନିଷ୍ପତ୍ତି ନିଆଯାଇଛି। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ସ୍ୱର୍ଣ୍ଣପଦକ ହାସଲ କରିଥିବାର ଓଡ଼ିଶା ମହିଳା ହକି ଦଳ, ରୌପ୍ୟ ପଦକ ପାଇଥିବାର ଓଡ଼ିଶା ପୁରୁଷ ଫୁଟବଲ ଦଳ, 4 ନମ୍ବରଠାରେ ରହିଥିବାର ପୁରୁଷ ହକି ଦଳକେ ଗଲାକାଲି କଳିଙ୍ଗ ଷ୍ଟାଡିୟମଠାରେ ଗୋଟିଏ ଖାସ କାର୍ଯ୍ୟକ୍ରମଟି ସମ୍ବର୍ଦ୍ଧିତ କରାଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିକରି ଖେଳାଳିମାନଙ୍କର ସ୍ୱର୍ଣ୍ଣିମ ଜୟଯାତ୍ରା ଲାଗି ଆମେ ଗର୍ବିତ ବୋଲି କହିଛନ୍। ଆଇଜ ଜାତୀୟ ଡେଙ୍ଗୁ ଦିବସ। ଡେଙ୍ଗୁ ବାବଦେ ଲୋକଙ୍କୁ ସଚେତନ କରିବାର ଲାଗି ଫି ବଛର ଇ ଦିବସ ପାଳନ କରାଯାଇସି। ଡେଙ୍ଗୁ ଦିବସ ଲାଗି ଏ ବଛରର ବାର୍ତ୍ତା ରହିଛେ, ଲୋକର ଜରିଏ ହିଁ ଡେଙ୍ଗୁ ନୁ ସୁରକ୍ଷିତ ରହିହେବା। ଜର ସହିତ ମୁଡ଼ ଦୁଃଖ ଆର୍ ବାନ୍ତି ହେବାରଟା, ମୁହଁ ଆର୍ ନାକୁ ରକତ ବାହାରିବାର ସହିତ ଭୋକ ମରିଯିବାର ଆର୍ ପ୍ଲେଟଲେଟ୍ କମିଯିବାରଟା ହେଉଛେ ଡେଙ୍ଗୁର ଲକ୍ଷଣ। ଏଥର କେତେଟା ଛୋଟ ଛୋଟ ଖବର। ଓଡ଼ିଶା ଖଣି ନିଗମର 70 ନମ୍ବର ପ୍ରତିଷ୍ଠା ଦିବସ ଆଜି ଭୁବନେଶ୍ୱର OUAT କୃଷି ଶିକ୍ଷା ସଦନଠାରେ ପାଳନ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କେନ୍ଦୁଝରର ଡୁବୁନା ଲୁହାପଥର ଖଣି ସହିତ ଭିନ୍ ଭିନ୍ ପ୍ରକଳ୍ପର ଶୁଭାରମ୍ଭ କରିବେ। ରାଜ୍ୟ ସରକାର କୃଷି ପର୍ଯ୍ୟବେକ୍ଷକମାନଙ୍କର ମାସିକ ଗସ୍ତ ଭତ୍ତାକେ 450 ଟଙ୍କାରୁ 1500 ଟଙ୍କାକେ ବଢ଼େଇଛନ୍। ଇ ବାବଦ ପ୍ରସ୍ତାବକେ ଗଲାକାଲି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍। ଇଥି ରାଜ୍ୟର 1257 ଜନ କୃଷି ପର୍ଯ୍ୟବେକ୍ଷକ ଲାଭ ପାଇବେ। ଅପରେସନ ସିନ୍ଦୁରର ସଫଳତାକେ ସମ୍ମାନ ଜନାଇକରି ଆଜି ଭୁବନେଶ୍ୱରଠାରେ ମିଶନ ଶକ୍ତି ବିଭାଗ ତରଫୁ ସିନ୍ଦୁର ଯାତ୍ରା ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଇଥି ଯୋଗ ଦେବେ। ଇ ବଛର ଶେଷ ତକ କଟକ ସମ୍ବଲପୁର ଜାତୀୟ ରାଜପଥ କାମ ଶେଷ ହେବା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଗଲାକାଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟର ଜାତୀୟ ରାଜପଥ ପ୍ରକଳ୍ପମାନଙ୍କର କାମର ସମୀକ୍ଷା କରିକରି ଆଇବା ସେପ୍ଟେମ୍ବର ମାସ ତକ 2,000 କୋଟି ଟଙ୍କା ରାସ୍ତା କାମ ସାରବାର୍କେ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍। ନୂଆପଡ଼ା ଜିଲ୍ଲାର ଡାଲୁଆ ଧାନଘିନା ଆଇବା 20 ତାରିଖନୁ ମୂଲ ହେବା। ଗଲାକାଲି ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଥି ହୋଇଥିବାର ସମବାୟ ବିକାଶ ଆଉ ରବି ଧାନଘିନା କମିଟିର ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରଭିଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।